ନମସ୍କାର।
ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଆଭାସୀ ମାଧ୍ୟମରେ ଆସନ୍ତାକାଲି 71,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତକୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଜନସଚେତନତା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଭୂମିକା ଅଧିକ ପ୍ରଭାବଶାଳୀ କହିଲେ ହାଇକୋର୍ଟର ମୁଖ୍ୟ ବିଚାରପତି। 2025 ମସିହାର ନ୍ୟାୟିକ କ୍ୟାଲେଣ୍ଡରକୁ କଲେ ଉନ୍ମୋଚନ। ରାଜ୍ୟ ସରକାର ଖୁବ୍ ଶୀଘ୍ର ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବେ ବୋଲି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପାଣିପାଗର ଆଗୁଆ ସତର୍କ ସୂଚନା ପାଇଁ ସମ୍ବଲପୁରରେ ଡପ୍ଲର ର୍ୟାଡର୍ର ଉଦ୍ଘାଟନ କଲେ ରାଜସ୍ୱ ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ 71,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ଆଭାସୀ ମାଧ୍ୟମରେ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏହାସହ ପ୍ରଧାନମନ୍ତ୍ରୀ ନବନିଯୁକ୍ତଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ଦେଶର 45 ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେବ। ନବନିଯୁକ୍ତମାନେ କେନ୍ଦ୍ର ଗୃହ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ବିଭାଗରେ ନିଯୁକ୍ତି ପାଇବେ। ଜନସଚେତନତା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ଅଧିକ ପ୍ରଭାବଶାଳୀ ବୋଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ କହିଛନ୍ତି। କଟକ ମର୍କତନଗରସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀରେ 2025ର ନ୍ୟାୟିକ କ୍ୟାଲେଣ୍ଡର ଉନ୍ମୋଚନ ଅବସରରେ ଆଜି ମୁଖ୍ୟ ବିଚାରପତି କହିଛନ୍ତି, ଘରୁ ହିଁ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ପିଲାମାନେ ସଚେତନ ହେଲେ ପରିବାର ମଧ୍ୟ ସଚେତନ ହୋଇପାରିବ। ନ୍ୟାୟିକ କ୍ୟାଲେଣ୍ଡରରେ ସ୍ଥାନ ପାଇଥିବା 12 ଜଣ ଶ୍ରେଷ୍ଠ ଚିତ୍ରାଙ୍କନ କରିଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ଅନ୍ୟ ବିଚାରପତି, ଅବସରପ୍ରାପ୍ତ ବିଚାରପତି ଏବଂ ହାଇକୋର୍ଟ ବାର୍ ଆସୋସିଏସନ୍ର କର୍ମକର୍ତ୍ତାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳର ଅନ୍ୟ ବରିଷ୍ଠ ସଦସ୍ୟଙ୍କୁ ସାକ୍ଷାତ କରି ଭୁବନେଶ୍ୱରରେ ଆସନ୍ତା ମାସରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ଏବଂ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ଯୋଗଦେବା ପାଇଁ ନିମନ୍ତ୍ରଣ ଜଣାଇବେ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଓଡ଼ିଶା ଫେରିଆସିବାର କାର୍ଯ୍ୟସୂଚୀ ରହିଛି। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ 5 ଦିନିଆ ଦିଲ୍ଲୀ ଓ ରାଜସ୍ଥାନ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ରାଜସ୍ଥାନରେ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଏବଂ 55ତମ ଜିଏସ୍ଟି ପରିଷଦ ବୈଠକରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପରବର୍ତ୍ତୀ ଜନ ଅଭିଯୋଗ ଶୁଣାଣି ନେଇ ତାରିଖ ସ୍ଥିର ହେଲେ ଅବଗତ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ସାମ୍ବାଦିକ ୟୁନିୟନ୍ର 53ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ସାମ୍ବାଦିକଙ୍କ ସୁରକ୍ଷା, ସମ୍ମାନ ଓ ସୁବିଧା ପାଇଁ ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ଆଇନ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂ, ଓଡ଼ିଶା ସାମ୍ବାଦିକ ୟୁନିୟନ୍ର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। ଦେଶରେ 2021ରୁ 2023 ମସିହା ମଧ୍ୟରେ 1,445 ବର୍ଗ କିଲୋମିଟର ଅଞ୍ଚଳରେ ଜଙ୍ଗଲ ବୃଦ୍ଧି ପାଇଛି। ସେଥିମଧ୍ୟରୁ ଓଡ଼ିଶାର 569 ବର୍ଗ କିଲୋମିଟର ବିସ୍ତୃତ ଅଞ୍ଚଳରେ ଜଙ୍ଗଲ ବୃଦ୍ଧି ପାଇଛି ବୋଲି ଜଙ୍ଗଲ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ଅନୁସାରେ ଛତିଶଗଡ଼ ଓ ଉତ୍ତରପ୍ରଦେଶ ପରେ ଓଡ଼ିଶାରେ ସର୍ବାଧିକ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ପାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁରରେ ସି ବ୍ୟାଣ୍ଡ ଡପ୍ଲର ପାଣିପାଗ ରାଡର୍ର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ କରିଛନ୍ତି। ସୂଚନା ଅନୁସାରେ ପୂର୍ବରୁ ପାରାଦୀପ ଓ ଗୋପାଳପୁରରେ ଡପ୍ଲର ର୍ୟାଡର୍ ସ୍ଥାପନ କରାଯାଇଛି। ଏହି ର୍ୟାଡର୍ ପାଣିପାଗର ଆଗୁଆ ସତର୍କ ସୂଚନା ଦେବା ସହ ହୀରାକୁଦ ଡ୍ୟାମ୍ର ଜଳ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଡପ୍ଲର ର୍ୟାଡର୍ ସ୍ଥାପନ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ କୋଠା ନିର୍ମାଣ କରାଯାଇଛି। ନୂଆବର୍ଷରୁ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଏ ନେଇ ସମୀକ୍ଷା କରିବା ପରେ କହିଛନ୍ତି, ଆସନ୍ତା 27 ଓ 28 ତାରିଖ ସୁଦ୍ଧା ପରିବର୍ତ୍ତିତ ପ୍ରକ୍ରିୟା କ୍ରିୟାନ୍ୱୟନ କରାଯିବ। 30 ତାରିଖ ଓ 31 ତାରିଖରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ଆରମ୍ଭ କରାଯିବ ଏବଂ 1 ତାରିଖରୁ ଭକ୍ତମାନେ ନିୟମିତ ଧାଡ଼ି ଦର୍ଶନ କରିପାରିବେ। ଭକ୍ତମାନେ ସାତପାହାଚ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ। ଶ୍ରୀଜୀଉଙ୍କୁ ଦର୍ଶନ କରି ଘଣ୍ଟିଦ୍ୱାର ଓ ଗାରଦ ଦ୍ୱାର ଦେଇ ବାହାରକୁ ବାହାରିବାର ବ୍ୟବସ୍ଥା କରାଯାଇଛି। ମହିଳା ଛୋଟ ପିଲା ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ଦର୍ଶନ ସୁଗମ କରିବା ଲାଗି ଭିନ୍ନ ବ୍ୟବସ୍ଥା କରାଯାଇଛି। ଘଣ୍ଟି ଦ୍ୱାରରେ ମହିଳା ଓ ବରିଷ୍ଠ ନାଗରିକମାନେ ପ୍ରସ୍ଥାନ କରିବେ ଏବଂ ଗାରଦ ଦ୍ୱାରରେ ପୁରୁଷମାନେ ପ୍ରସ୍ଥାନ କରିପାରିବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ରାଜ୍ୟ ଖଣି ନିର୍ଦ୍ଦେଶକ ଜି ରାଜେଶ ସୁନ୍ଦରଗଡ଼ର କୋଇଡ଼ା ଓ କେନ୍ଦୁଝର ଜିଲ୍ଲାର ଯୋଡ଼ା ଖଣି ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଯୋଡ଼ା ଖଣି ମଣ୍ଡଳରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଉପନିର୍ଦ୍ଦେଶାଳୟ କୋଠାଗାରକୁ ସର୍ବେକ୍ଷଣ କରିବା ସହ ଖଣିଜର ମାନ ନିର୍ଦ୍ଧାରଣ ପରୀକ୍ଷାଗାରକୁ ମଧ୍ୟ ସେ ନିରୀକ୍ଷଣ କରିଛନ୍ତି। ପରୀକ୍ଷାଗାରରେ ନମୁନା ସଂଗ୍ରହ, ନମୁନାର ମାନ ନିର୍ଦ୍ଧାରଣ ସମ୍ପର୍କରେ ଉପସ୍ଥିତ କର୍ମଚାରୀଙ୍କଠାରୁ ପଚାରି ବୁଝିଥିଲେ। ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କର 60 ବର୍ଷ ବୟସରେ ପରଲୋକ ହୋଇଛି। କିଛିଦିନ ହେବ ସେ ହୃଦ୍ରୋଗରେ ପୀଡ଼ିତ ଥିଲେ। ସୂଚନାଯୋଗ୍ୟ, 1964 ଅକ୍ଟୋବର 3 ତାରିଖରେ ଜନ୍ମଗ୍ରହଣ କରିଥିବା ବିଜୟ ମହାନ୍ତି 2009 ଏବଂ 2014 ଦୁଇଥର ଭୁବନେଶ୍ୱର ମଧ୍ୟ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଦେଶରୁ 2025 ସୁଦ୍ଧା ଯକ୍ଷ୍ମା ରୋଗର ମୂଳୋତ୍ପାଟନ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ଏହାକୁ ସଫଳ କରିବା ପାଇଁ 100 ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନ ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଛି। ଜିଲ୍ଲାରେ ଗତ ନଭେମ୍ବର ମାସ ସୁଦ୍ଧା 1070 ଜଣ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ 547 ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା 523 ଜଣ ରୋଗୀଙ୍କ ଚିକିତ୍ସା ଜାରି ରହିଛି। ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ଘରକୁ ଘର ଯାଇ ଲକ୍ଷଣ ଦେଖାଗଲେ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରୁଛନ୍ତି। ଏ ସମ୍ପର୍କରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ସିଏଚ୍ଏନ୍ ଜଗନ୍ନାଥ ରାଓ ଆକାଶବାଣୀକୁ କହନ୍ତି,
ସ୍ଲୋଗାନଟା ହେଲା ଟିବି ମୁକ୍ତ ଭାରତ ବାଇ 2025। ଏ ଯୋଉ ଟାର୍ଗେଟଟାକୁ ଫୁଲଫିଲ୍ କରିବା ପାଇଁ ବର୍ତ୍ତମାନ ଗୋଟେ ଇଣ୍ଟେନ୍ସିଫାଏଡ୍ ଟିବି କ୍ୟାମ୍ପେନ୍ ଗୋଟେ ଆରମ୍ଭ ହେଇଛି। ଏଟା ଗୋଟେ 100 ଦିନିଆ ପ୍ରୋଗ୍ରାମ ଚାଲିବ। ଏଥିରେ ମୁଖ୍ୟ ଉଦ୍ଦେଶ୍ୟ ହେଲା ଯୋଉ ଭଲନେରେବୁଲ ଗ୍ରୁପ ଅଛନ୍ତି, ଯୋଉମାନେ ଟିବି ସଂକ୍ରମିତ ହେବା ପାଇଁ ଭଲନେରେବୁଲ, ଇମ୍ୟୁନିଟି ପାୱାର ଯାହାର କମ୍ ଥାଏ, ତାଙ୍କର ଟିବି ହେବାର ସମ୍ଭାବନା ବେଶୀ। ଯୋଉମାନେ 60 ବର୍ଷରୁ ଉର୍ଦ୍ଧ ଲୋକ, ଯୋଉମାନେ ମାଲ୍ ନ୍ୟୁଟ୍ରିସନ୍ ଥିବ, ଡାଇବେଟିସ୍ ହଉ କି ଡ୍ରଗ୍ ଏଡିକ୍ସ ଥିବେ, ଏମାନେ ସେମାନେ ହେଉଛନ୍ତି ଭଲନେରେବୁଲ ଗ୍ରୁପ। ଆମର ଏ ଯୋଉ ପ୍ରୋଗ୍ରାମରେ ଏ ଗ୍ରୁପ ପ୍ରତି ଆମେ ବେଶୀ ଧ୍ୟାନ ଦେଉଛୁ। ତାଙ୍କର ପରୀକ୍ଷା ହେବ, ଟେଷ୍ଟିଂ ହେଲା ପରେ ଯୋଉ ଟିବି ନୋଟିଫିକେସନ ହେବ, ତାପରେ ସେମାନଙ୍କର ଚିକିତ୍ସାଟା ଆରମ୍ଭ ହେବ।
ଦେବଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ 100 ଦିନିଆ ଯକ୍ଷ୍ମା ରୋଗ ନିରାକରଣ ଅଭିଯାନ ଚଳିତ ମାସ 7 ତାରିଖରୁ ଆରମ୍ଭ ହୋଇଛି। ଯକ୍ଷ୍ମା ରୋଗ ନିରାକରଣ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଏକ ସଚେତନତା ରଥ ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରଦାନ କରୁଛି। ଏଥିଲାଗି ଜିଲ୍ଲାରେ ଥିବା ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ ପାଇଁ ଆଶା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଛି। ଜିଲ୍ଲାରେ 4834 ଜଣ ସନ୍ଦିଗ୍ଧ ଯକ୍ଷ୍ମା ରୋଗୀଙ୍କୁ ପରୀକ୍ଷା କରାଯିବା ପରେ ସେମାନଙ୍କ ମଧ୍ୟରୁ 241 ଜଣ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି ବୋଲି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଶ୍ୱମୋହନ ମିଶ୍ର କହିଛନ୍ତି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଗି ଆବେଦନ ଆରମ୍ଭ ହୋଇଛି। ଏଥିରେ 7ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯିବ। ଜିଲ୍ଲା ଓ ବ୍ଲକ ସମେତ ଶିକ୍ଷଣ ପ୍ରତିଷ୍ଠାନ, ଶିକ୍ଷକ, ଅଧିକାରୀ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପୁରସ୍କାର ନିମନ୍ତେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ଜରିଆରେ ଆବେଦନ ଗ୍ରହଣ କରାଯିବ। MSP.odisha.gov.in ପୋର୍ଟାଲରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ କରିପାରିବେ। ରାଜ୍ୟବ୍ୟାପୀ ଆଜିଠାରୁ January 5 ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି। ଏଥିରେ ପାଣି ପଞ୍ଚାୟତମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ। ଭଦ୍ରକ ଜିଲ୍ଲାରେ ଶାଳନ୍ତୀ କେନାଲ ଡିଭିଜନ ପକ୍ଷରୁ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜିଠାରୁ ବର୍ଷାର ପରିମାଣ ହ୍ରାସ ପାଇବ। ବର୍ଷାର ପ୍ରଭାବରେ ରାତିର ସର୍ବନିମ୍ନ ତାପମାତ୍ରା 2-4 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଭାସୀ ମାଧ୍ୟମରେ ଆସନ୍ତାକାଲି 71,000ରୁ ଊର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଜନସଚେତନତା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଭୂମିକା ଅଧିକ ପ୍ରଭାବଶାଳୀ କହିଲେ ହାଇକୋର୍ଟର ମୁଖ୍ୟ ବିଚାରପତି। 2025 ନ୍ୟାୟିକ କ୍ୟାଲେଣ୍ଡରକୁ କଲେ ଉନ୍ମୋଚନ। ରାଜ୍ୟ ସରକାର ଖୁବ୍ ଶୀଘ୍ର ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବେ ବୋଲି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପାଣିପାଗର ଆଗୁଆ ସତର୍କ ସୂଚନା ପାଇଁ ସମ୍ବଲପୁରରେ ଡପ୍ଲର ର୍ୟାଡର୍ର ଉଦ୍ଘାଟନ କଲେ ରାଜସ୍ୱ ମନ୍ତ୍ରୀ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।